ଆକାଶବାଣୀ। ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମହାରାଷ୍ଟ୍ରରେ ଦେଶର ଚାଷୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଅଷ୍ଟାଦଶ କିସ୍ତି ବଣ୍ଟନର କରିବେ ଶୁଭାରମ୍ଭ। ପ୍ରତିରକ୍ଷା ଶିଳ୍ପକୁ ରପ୍ତାନୀଭିତ୍ତିକ କରିବା ସହିତ ଭାରତକୁ ବିଶ୍ୱର ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହରିଆଣା ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ, ଆସନ୍ତାକାଲି ମତଦାନ କରିବେ 2,03,00,000 ଅଧିକ ମତଦାତା। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇସ୍ଲାମାବାଦରେ ହେବାକୁ ଥିବା ଏସ୍ସିଓ ସମ୍ମିଳନୀରେ ଭାରତୀୟ ଦଳର ନେବେ ନେତୃତ୍ୱ। ଏବଂ ଆଇସିସି ନବମ ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଆଉ ଅଳ୍ପ ସମୟ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା। ଆଜିର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ହରାଇଲା ଦକ୍ଷିଣ ଆଫ୍ରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମହାରାଷ୍ଟ୍ର ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ସେ ୱାସିମ୍ଠାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀମାନଙ୍କ ପାଇଁ ଅଷ୍ଟାଦଶ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଦେଶର 9,40,00,000 କୃଷକମାନଙ୍କୁ 20,000 କୋଟି ଟଙ୍କାରୁ ଅଧିକ ପରିମାଣର ଆର୍ଥିକ ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଖାତାରେ ପ୍ରଦାନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ମହାରାଷ୍ଟ୍ରର ଚାଷୀମାନଙ୍କ ପାଇଁ ନମୋ ସେତ୍କାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତି ବାବଦକୁ ଅତିରିକ୍ତ 2,000 କୋଟି ଟଙ୍କା କୃଷକମାନଙ୍କ ବ୍ୟାଙ୍କ୍ ଖାତାକୁ ହସ୍ତାନ୍ତର କରିବେ। ସେ ମଧ୍ୟ ଦେଶବ୍ୟାପୀ କୃଷି ଭିଭିଭୂମି ନିର୍ମାଣ ପାଣ୍ଠି ଅଧୀନରେ 1,920 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ 7,500ରୁ ଅଧିକ ପ୍ରକଳ୍ପକୁ ଲୋକାର୍ପିତ କରିବେ। ଥାନେଠାରେ ସେ ମେଟ୍ରୋ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିବେ। ଥାନେରେ 12,200 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ରିଙ୍ଗ୍ ମେଟ୍ରୋ ରେଳ ପ୍ରକଳ୍ପର ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। 29 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପରେ 20 ଭୂପୃଷ୍ଠରୁ ଉପରେ ଓ 2 ଭୂତଳ ଷ୍ଟେସନ୍ ରହିଛି। ସେ ମଧ୍ୟ ଥାନେ ମହାନଗର ନିଗମର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସରକାର ପ୍ରତିରକ୍ଷା ଶିଳ୍ପକୁ ରପ୍ତାନୀଭିତ୍ତିକ କରିବା ସହିତ ଭାରତକୁ ଏ କ୍ଷେତ୍ରରେ ଏକ ବିଶ୍ୱ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ପାଇଁ ସଂକଳ୍ପବଦ୍ଧ। ନୂଆଦିଲ୍ଲୀରେ ଏସ୍ଆଇଡିଏମ୍ର ସପ୍ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍ବୋଧନ ଦେଇ ସେ କହିଛନ୍ତି 2023-24 ବର୍ଷରେ 1,37,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରି ଦେଶ ରେକର୍ଡ କରିଛି। ଏ କ୍ଷେତ୍ରରେ ଦେଶକୁ ଆହୁରି ବିକଶିତ କରିବା ପାଇଁ ପୁଞ୍ଜିନିବେଶ କରିବାକୁ ସେ ଆହ୍ୱାନ କରିଛନ୍ତି। ବିଶେଷକରି ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ, ସାଇବର ଡିଫେନ୍ସ ଓ ସ୍ୱୟଂଚାଳିତ ବ୍ୟବସ୍ଥାକୁ ଆଧାର କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ସେ କହିଛନ୍ତି ଏ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହେବା ସହିତ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଉତ୍ତରପ୍ରଦେଶ ଓ ତାମିଲନାଡୁରେ ପ୍ରତିରକ୍ଷା ଶିଳ୍ପ କରିଡର ନିର୍ମାଣ କରାଯାଇଛି। ସରକାରଙ୍କ ସହିତ ମିଶି ନିର୍ମାଣକାରୀ ସଂସ୍ଥାମାନେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରକୁ ଆଗକୁ ନେବା ପାଇଁ ସେ ଆହ୍ୱାନ କରିଛନ୍ତି। ତୃଣମୂଳ ଛାତ୍ର ପରିଷଦ ନେତା ଡାକ୍ତର ଆଶିଷ ପାଣ୍ଡେଙ୍କୁ ଆସନ୍ତା 7 ପର୍ଯ୍ୟନ୍ତ ସିବିଆଇ ହାଜତକୁ ପଠାଇ ଦିଆଯାଇଛି। ସେ ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କର ସହକର୍ମୀ ଥିଲେ। ତାଙ୍କୁ ଆଜି ଆଲିପୁରସ୍ଥିତ ସିବିଆଇ ଅଦାଲତରେ ହାଜର କରାଯାଇଥିଲା। ଗତକାଲି ମେଡିକାଲ କଲେଜର ଆର୍ଥିକ କାରବାରରେ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିବା ପରେ ପଚରାଉଚରା କରିଥିଲା। ଆର୍ଜିକର ହସ୍କିଟାଲରେ ମୃତ ଡାକ୍ତରୀ ଛାତ୍ରୀଙ୍କ ମାମଲାରେ ତାଙ୍କର ସମ୍ପୃକ୍ତିର ସମ୍ଭାବନା ଥିବା ନେଇ ସିବିଆଇ ଅନୁସନ୍ଧାନ କରୁଥିବା ଜଣାପଡ଼ିଛି। ତିରୁମାଲା ତିରୁପତି ମନ୍ଦିରରେ ପ୍ରସାଦମ୍ ଲଡ଼ୁ ପ୍ରସ୍ତୁତ କରିବାରେ ଅପମିଶ୍ରିତ ଘିଅ ବ୍ୟବହାର ଅଭିଯୋଗରେ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ଏସ୍ଆଇଟିରେ 2 ସିବିଆଇ ଅଧିକାରୀ, ଆନ୍ଧ୍ରପ୍ରଦେଶର 2 ପୁଲିସ୍ ଅଧିକାରୀ ଏବଂ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣର ଜଣେ ବରିଷ୍ଠ ଅଧିକାରୀ ସଦସ୍ୟ ରହିବେ। ସିବିଆଇ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ କରାଯିବ। ଆଜି ଏହି ମାମଲାର ବିଭିନ୍ନ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଏହି ମାମଲାରେ ଆସିଥିବା ଅଭିଯୋଗ ଓ ପ୍ରତ୍ୟାରୋପ ଉପରେ କୌଣସି ବିଷୟ ପରୀକ୍ଷା କରାଯାଇ ନାହିଁ ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପଭିକୁ ରାଜନୈତିକ ମନ୍ତବ୍ୟ ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ। ତିରୁମାଲା ମନ୍ଦିର ଠାକୁରଙ୍କ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଉଛି ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ, ରାଜ୍ୟସଭା ସାଂସଦ ତଥା ତିରୁମାଲା ତିରୁପତି ଦେବସ୍ଥାନମ୍ର ପୂର୍ବତନ ଅଧ୍ୟକ୍ଷ ୱାଇଭି ସୁବାରେଡ୍ଡି ଏବଂ ଐତିହାସିକ ବିକ୍ରମ ସମ୍ପତ ଏବଂ ଆଧ୍ୟାତ୍ମିକ ପ୍ରବଚକ ଦୁଷ୍ମନ୍ତ ଶ୍ରୀଧରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀରୁ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। 90 ଆସନ ବିଶିଷ୍ଟ ବିଧାନସଭା ଲାଗି ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ମତଦାନରେ 1031 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରେ 930 ଜଣ ପୁରୁଷ ଏବଂ 101 ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ହରିୟାଣାର ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି ଚଳିତଥର 464 ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 7:00 ମତଦାନ ଆରମ୍ଭ ହୋଇ 6:00 ଶେଷ ହେବ। ରାଜ୍ୟର 2,03,54,000 ଅଧିକ ମତଦାତା 20,632 ଭୋଟ୍ଗ୍ରହଣ କେନ୍ଦ୍ରରେ ମତଦାନ କରିବେ। ଭାରତୀୟ ବାୟୁସେନା ଆସନ୍ତା 6 ଓ 8 ଦିନ ଚେନ୍ନାଇରେ ତା'ର 92ତମ ପ୍ରତିଷ୍ଠା ଦିବସ ପାଳନ କରିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଗ୍ରୁପ୍ କ୍ୟାପ୍ଟେନ୍ ସୁପାନଦୀପ ସିଂ କହିଛନ୍ତି ଏହି ଅବସରରେ ମାରିନା ବିଚ୍ରେ 1:53 ଧରି ଏୟାର ଶୋ ପ୍ରଦର୍ଶିତ ହେବ। ତାମ୍ରମ୍ଠାରେ ଥିବା ବାୟୁସେନା ଘାଟିରେ 8 ଦିନ ମୁଖ୍ୟ ଉତ୍ସବ ପାଳନ କରାଯିବ। ଏହି ଅବସରରେ ସେଠାରେ ପରେଡ୍ ଓ ଆକାଶମାର୍ଗରେ ବିମାନ ଉଡ଼ାଣ କରାଯିବ। ଏହି ଅବସରରେ ବହୁ ସଂଖ୍ୟାରେ ପରିଦର୍ଶକମାନଙ୍କୁ ସାମିଲ କରାଯାଇ ବାୟୁସେନା ଲିମ୍କା ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହେବାକୁ ଲକ୍ଷ୍ୟ ରଖିଥିବା ଶ୍ରୀ ସିଂ କହିଛନ୍ତି। ଏୟାର ଶୋରେ 10-12 ଲକ୍ଷ ଦର୍ଶକ ଏକତ୍ରିତ ହେବାର ଆଶା କରାଯାଉଛି। ଇତିମଧ୍ୟରେ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଅମରପ୍ରୀତ ସିଂ କହିଛନ୍ତି ଭବିଷ୍ୟତର ଆହ୍ୱାନକୁ ଦୃଷ୍ଟିରେ ରଖି ବାୟୁସେନା ନିଜକୁ ବିକଶିତ କରିବା ସହିତ 2047 ବେଳକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବାର ଲକ୍ଷ୍ୟ ରଖିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତା 15 ଓ 16 ଇସ୍ଲାମାବାଦରେ ହେବାକୁ ଥିବା ଏସ୍ସିଓ ସମ୍ମିଳନୀରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ଏ ସମ୍ପର୍କରେ ଆଜି ଅପରାହ୍ନରେ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜାକିର ନାଇକର ପାକିସ୍ତାନ ଗସ୍ତ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ଜଣେ ପଳାତକ ଅପରାଧୀକୁ ପାକିସ୍ତାନରେ ସ୍ୱାଗତ କରାଯିବା ଘଟଣାକୁ ନେଇ ଭାରତ ଆଦୌ ଆଶ୍ଚର୍ଯ୍ୟ ହୋଇନାହିଁ। ଏହି ଘଟଣାକୁ ସେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି। ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ସହ ସଂଘର୍ଷରେ 7 ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ନାରାୟଣପୁର ଜିଲ୍ଲାର ଅବୁଜମଡ଼ ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷା ବାହିନୀଙ୍କ ସହ ମୁହାଁମୁହିଁ ହୋଇଥିଲା। ସେହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଖାନତଲାସୀ କରାଯାଉଥିବା ବେଳେ ଏହି ସଂଘର୍ଷ ଘଟିଥିଲା। ପୁଲିସ୍ ବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରୁ ମାଓବାଦୀଙ୍କ ମୃତଦେହକୁ ଉଦ୍ଧାର କରାଯିବା ସହ ସେଠାରୁ AK-47 ବନ୍ଧୁକ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ ଜବତ କରାଯାଇଛି। ଖାନତଲାସୀ ଅଭିଯାନ ଜାରି ରହିଛି। ୟୁରୋପୀୟ ସଂଘ ଲେବାନନ ପାଇଁ ଅତିରିକ୍ତ 30 ନିୟୁତ ୟୁରୋର ମାନବିକ ସହାୟତା ଘୋଷଣା କରିଛି। ହିଜବୁଲା ସହ ଇସ୍ରାଏଲ୍ର ବିବାଦ ବଢ଼ିବା ପରେ ଏହି ନିଷ୍ପଭି ନିଆଯାଇଛି। ଲେବାନନରେ ୟୁରୋପୀୟ ସଂଘର ପ୍ରତିନିଧି ଦଳ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ରବିବାର ଘୋଷଣା କରାଯାଇଥିବା 10 ନିୟୁତ ୟୁରୋ ବ୍ୟତୀତ ଏହି ନୂତନ ସହାୟତା ଦିଆଯିବ। ଏହି ସହାୟତା ପ୍ୟାକେଜ୍ରେ ତୁରନ୍ତ ଖାଦ୍ୟ ସହାୟତା, ଆଶ୍ରୟ, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟତଃ ହିଜବୁଲା ଅଧିକାରୀ ଏବଂ ଲେବାନନ ଓ ଏହାର ଉପାନ୍ତ ଅଞ୍ଚଳରେ ଇସ୍ରାଏଲ୍ର ଆକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ 12 ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ହାଇତିର ଏକ ସହରରେ ସଶସ୍ତ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁମାନଙ୍କ ସମେତ ଅତି କମ୍ରେ 20 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 50 ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଗ୍ରୀନ୍ ଗ୍ରୀପ୍ ସନ୍ତାସବାଦୀ ଗୋଷ୍ଠୀର ସଦସ୍ୟମାନେ ଏଥିରେ ସମ୍ପୃକ୍ତ ଅଛନ୍ତି। ସାରଜାଠାରେ ଚାଲିଥିବା ଆଇସିସି ନବମ ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ରାତି 7:30 ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ଆଜିର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଛି। ଅପରାହ୍ନ 3:30 ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଦଳ 118 ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା 70 ଓଭରରେ 5 ବଲ୍ରେ କୌଣସି ୱିକେଟ୍ ନ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଆସନ୍ତା ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଚଳିତ ମାସ 20 ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ 10 ଦଳ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମହାରାଷ୍ଟ୍ରରେ ଦେଶର ଚାଷୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ 18 କିସ୍ତି ବଣ୍ଟନର କରିବେ ଶୁଭାରମ୍ଭ। ପ୍ରତିରକ୍ଷା ଶିଳ୍ପକୁ ରପ୍ତାନୀଭିତ୍ତିକ କରିବା ସହିତ ଭାରତକୁ ବିଶ୍ୱର ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ। ଆସନ୍ତାକାଲି ମତଦାନ କରିବେ 2,03,00,000 ଅଧିକ ମତଦାତା। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇସ୍ଲାମାବାଦରେ ହେବାକୁ ଥିବା ଏସ୍ସିଓ ସମ୍ମିଳନୀରେ ଭାରତୀୟ ଦଳର ନେବେ ନେତୃତ୍ୱ ଏବଂ ଆଇସିସି ନବମ ମହିଳା ଟି20 ବିଶ୍ୱକପ୍ରେ ଆଉ ଅଳ୍ପ ସମୟ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।